ଶିବଜୀଙ୍କୁ ଅଭିଶାପ ଦେଇଦେଲେ ଯେ ଇଏ ଯଜ୍ଞର ଭାଗ ପ୍ରାପ୍ତ ହେବେ ନାହିଁ। ବହୁତ ପ୍ରକାର ସମାଲୋଚନା ମର୍କଟ ଲୋଚନା ଏମିତି କହିଛନ୍ତି ତାଙ୍କୁ। ଯଦିଓ ସେ ଶିବଜୀଙ୍କର ଅପମାନ କରିଛନ୍ତି, କିନ୍ତୁ ସରସ୍ୱତୀ ଦେବୀ ତାଙ୍କ ସେଟାକୁ ସ୍ତୁତିରେ ପରିଣତ କରିଦେଇଛନ୍ତି। ଆଜି ଆମର ଇସ୍କନ ବିରୁଦ୍ଧରେ ବହୁତ ପ୍ରକାର କଥା କୁହାଯାଉଛି, ପ୍ରଭୁପାଦଙ୍କ ବିରୁଦ୍ଧରେ ବହୁତ ପ୍ରକାର କଥା କୁହାଯାଉଛି, କିନ୍ତୁ ସରସ୍ୱତୀ ତାକୁ ସ୍ତୁତିରେ ପରିଣତ କରୁଛନ୍ତି। ଏ ସରସ୍ୱତୀଙ୍କର ଦକ୍ଷତା, ସରସ୍ୱତୀଙ୍କର ବିଦ୍ୟା ହେଉଛି ଏହିଭଳି ଭାବରେ ଭଗବାନ ଏବଂ ଭଗବାନ ଭକ୍ତଙ୍କର ଯଦି ଜଣେ ନିନ୍ଦା କରେ ସରସ୍ୱତୀ ଦେବୀ ସେଟା ସହିପାରନ୍ତି ନାହିଁ, ସେ ସେଟାକୁ ସ୍ତୁତିରେ ପରିଣତ କରିଦିଅନ୍ତି। ଯା ହଉ, ଦକ୍ଷ ଯେଉଁଭଳି ଭାବରେ ଶିବଜୀଙ୍କୁ ନିନ୍ଦା କରିଥିଲେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ସେଟାକୁ ସ୍ତୁତିରେ ପରିଣତ କରିଦେଇଛନ୍ତି। ମକଟ ରୋଚନାର ଅର୍ଥ ରହିଛି ସେଭଳି ଭାବରେ। ଯା ହଉ, ଶିବଜୀଙ୍କ ପ୍ରତି ଯେଉଁ ଅପରାଧ କରିଥିଲେ ସେଥିପାଇଁ ତାଙ୍କୁ ତାଙ୍କର ପ୍ରାଣ ନାଶ ହେଇଗଲା। ଶିବଜୀ ଯେତେବେଳେ ଜାଣିଲେ ତାଙ୍କ ପତ୍ନୀ ଶିବଜୀ ଯଦିଓ ତାଙ୍କୁ ସେଠି ବହୁତ ପ୍ରକାର ଅପମାନ ଦେଲେ, କିନ୍ତୁ ଶିବଜୀ କୌଣସି ପ୍ରକାର ପ୍ରତିକ୍ରିୟା ପ୍ରକାଶ କରିନଥିଲେ। ସେ ବରଂ ଅନ୍ୟ ପାଖରେ ସେ ସ୍ମିତ ହାସ୍ୟ କରୁଥିଲେ, ତାଙ୍କୁ ନିନ୍ଦା କରାଯାଉଛି ସେ ହସୁଛନ୍ତି। ଇଏ ହେଉଛି ବୈଷ୍ଣବ, ଇଏ ହେଉଛି ବୈଷ୍ଣବର ଗୁଣ ହେଉଛି ଏଇଟା, ସେ ନିନ୍ଦାକୁ ଗ୍ରହଣ କରିବେ ନାହିଁ। ତୁଲ୍ୟ ମା ତୁଲ୍ୟ ନିନ୍ଦା ସ୍ତୁତି ମୌନୀ, ନିନ୍ଦା ଏବଂ ସ୍ତୁତିରେ ତୁଲ୍ୟ, ସିଏ ନିନ୍ଦା ହେଲେ ବହୁତ କ୍ରୋଧ ପ୍ରକାଶ କରିବେ ନାହିଁ, ସ୍ତୁତି ହେଲେ ବହୁତ ଆନନ୍ଦିତ ହେଇଯିବେ ନାହିଁ। ସମ ଭାବ ରହିଛି ଏ ତ୍ରିଗୁଣର ଉର୍ଦ୍ଧ୍ୱ କଥା, ଯେଉଁମାନେ ତ୍ରିଗୁଣ ଭିତରେ ଅଛନ୍ତି ସେମାନେ ଏଇଟା ବୁଝିପାରିବେ ନାହିଁ। ତେଣୁ ଶିବଜୀ ଯେତେବେଳେ ସ୍ମିତ ହାସ୍ୟ କରୁଛନ୍ତି, ଦକ୍ଷଙ୍କର ଆହୁରି କ୍ରୋଧ ବଢ଼ିଯାଉଛି। ତେଣୁ ସେ ଗୋଟିଏ ଉପରେ ଗୋଟିଏ ତାଙ୍କର ତାଙ୍କୁ ଅପମାନ କରିବା ସହିତ ତାଙ୍କୁ କ'ଣ ଅଭିଶାପ ଦେଉଛନ୍ତି। ତେଣୁ ଏଇଟା ଯେତେବେଳେ ଦେଖିଲେ ଶିବଜୀଙ୍କର ଯିଏ ଥିଲେ ଜୀବଗଣ ମାନେ ଥିଲେ କିଏ ଯେଉଁ ରହିଛନ୍ତି ତାଙ୍କର ଭୃଙ୍ଗୁ ଇତ୍ୟାଦି ଭୃଙ୍ଗୁ ଇତ୍ୟାଦି ତାଙ୍କର ଯେଉଁ ବାସୁକୀ ଏବଂ ବାସବ ନନ୍ଦୀ ଭୃଙ୍ଗୀ ଏମାନେ ସବୁ ଏମାନେ ସହିପାରିଲେ ନାହିଁ। ତେଣୁ ସେମାନେ ମଧ୍ୟ ଦକ୍ଷଙ୍କ ବିରୁଦ୍ଧରେ ଏବଂ ଦକ୍ଷଙ୍କ ସହିତ ସପୋର୍ଟରମାନେ ଯେଉଁ ଥିଲେ ସେମାନଙ୍କ ସହିତ ବିରୁଦ୍ଧରେ ସବୁ କଥା, ଏ ବହୁତ ପ୍ରକାର ନିନ୍ଦା ଚାଲିଛି ସେଠି, ବହୁତ ପ୍ରକାର କଥା ରହିଛି। ତେଣୁ ଅନ୍ତିମରେ ଶିବଜୀ ଦେଖିଲେ ଯେତେବେଳେ ବହୁତ ଘଟଣା ବଡ଼ିବଡ଼ିକା ଯାଉଛି, ବାଦ ବିବାଦ ବଡ଼ିବଡ଼ିକା ଯାଉଛି, କହୁନାହିଁ। ତେଣୁ ଶିବଜୀ ପଳେଇ ଆସିଲେ ସେଠୁ, ସେ ତ୍ୟାଗ ସ୍ଥାନ ତ୍ୟାଗ କରି ପଳେଇ ଆସିଲେ। ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ସେ କଥା ପ୍ରଥମ ଏବଂ ଦ୍ୱିତୀୟ ଅଧ୍ୟାୟରେ। ତେଣୁ ଶିବଜୀ ଯେତେବେଳେ ଆସିଗଲେ ସେତେବେଳେ ଶିବଜୀ କିଛି କହିନାହାନ୍ତି, ତାଙ୍କ ପତ୍ନୀ ସତୀଙ୍କ କଥା କହିନାହାନ୍ତି, ସତୀ କଥା କିଛି ଜାଣିନାହାନ୍ତି। ଏ ଶିବଜୀ ନୀଳକଣ୍ଠ, ସିଏ ବିଷ ପାଳନ କରିଦେଇଥିଲେ, କଣ୍ଠରେ ରଖିଥିଲେ, ଭିତରକୁ ଯାଇନଥିଲେ, ବାହାରେ ଛାଡ଼ିନଥିଲେ। ଇଏ ଗୋଟେ ଆମ ପାଇଁ ଉଦାହରଣ, ବୈଷ୍ଣବଙ୍କର ଇଏ ହେଉଛି ଗୋଟେ ଗୁଣ। ଆମେ ଯେତେ କଥା ଶୁଣୁଛେ, ବହୁତ କଥା ଶୁଣୁଛେ, କିନ୍ତୁ ସେଇଟାକୁ ଆମେ ଭିତରକୁ ନେବା ନାହିଁ, କିନ୍ତୁ ବାହାରେ ପ୍ରକାଶ କରିବା ନାହିଁ, ଆର ଅର୍ଥ ହେଉଛି ଏଇଟା। ଯାହାକି ହଉ, ଶିବଜୀ କହିନଥିଲେ, ସତୀଦେବଙ୍କୁ କହିନଥିଲେ, କିନ୍ତୁ ଆଉ ଥରେ ଯେତେବେଳେ ଦକ୍ଷ ପୁଣି ଗୋଟେ ଯଜ୍ଞ କଲେ, ଯେତେବେଳେ ସମସ୍ତଙ୍କୁ ଡାକିଲେ, ନିମନ୍ତ୍ରଣ କଲେ ଶିବଜୀକୁ ଏବଂ ତାଙ୍କ କନ୍ୟାକୁ ମଧ୍ୟ ଡାକିଲେ ନାହିଁ। ତେଣୁ କୈଳାସ ଦେଇକରି ଯେତେବେଳେ ଅନ୍ୟ ଦେବତାମାନେ ସବୁ ଯାଉଛନ୍ତି, ଶିବ ସତୀ ଦେଖିଲେ ଯେ କୁଆଡ଼େ ସବୁ ଯାଉଛନ୍ତି, ବୁଝିଲେ ଇଏ ଯାଉଛନ୍ତି ତାଙ୍କର ପିତାଙ୍କର ଯଜ୍ଞକୁ। ତେଣୁ ସେ କହିଲେ, ଆମ ପିତାଙ୍କର ଯଜ୍ଞ ହେଉଛି, ଆମକୁ ଖବର ଦିଆଯାଏ ନାହିଁ, ତଥାପି ନ ଦିଆଗଲେ ମଧ୍ୟ ଆମେ ଯିବା କହିକି ତାଙ୍କ ସ୍ୱାମୀଙ୍କୁ ଅନୁରୋଧ କଲେ ଯିବା ପାଇଁ। ସ୍ୱାମୀ କହିଲେ, ନା ନା ତୁମେ ଜାଣିନାହୁଁ, ସତ୍ୟମ ବିଶୁଦ୍ଧମ ବସୁଦେବ ସଦ୍ଧିତମ ଯଦି ଏତେ ତତ୍ର ପୁମାନ ବା ଉତା ସତ୍ୟ ତସ୍ମିନ୍ ଭଗବନ୍ ବାସୁଦେବେ ହି ଅଦକ୍ଷତ ମେ ନମସା ଦେଖିଅନ୍ତି। ଚତୁର୍ଥ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସବୁଠି ଆସୁଛନ୍ତି ଯେ ଯେଉଁମାନେ ଭଗବାନଙ୍କ ଭକ୍ତ ଏବଂ ବୈଷ୍ଣବମାନଙ୍କ ଯଥା ଶମ୍ଭୁ, ବୈଷ୍ଣବମାନଙ୍କ ଯେ ଶ୍ରେଷ୍ଠ ହେଉଛନ୍ତି ଶିବଜୀ, ତେଣୁ ସେମାନେ ଏ ବହୁତ କହିଲା କଥା ତ୍ରିଗୁଣ ଭିତରେ ନଥାନ୍ତି, ତ୍ରିଗୁଣର ଉର୍ଦ୍ଧ୍ୱରେ ଥାଆନ୍ତି, ସେ ହେଉଛି ବସୁଦେବ ସତ୍ୱ ସ୍ତର। ବହୁତ କହିଲା କଥା ଯଦି ସତ୍ୟଗୁଣ ରହିଛି, କିନ୍ତୁ ତଥାପି ଏ ସତ୍ୟଗୁଣରେ ରଜତମ ଗୁଣର ମିଶ୍ରଣ ରହିଛି, କିନ୍ତୁ ଯେଉଁମାନେ ସତ୍ୟଗୁଣକୁ ମଧ୍ୟ ଉର୍ଦ୍ଧ୍ୱକୁ ଯାଇଛନ୍ତି ସେଟାକୁ ବିଶୁଦ୍ଧ ସତ୍ୟ କୁହାଯାଏ। ଯାହାକୁ କୁହାଯାଏ ତାର ଅର୍ଥ ହେଉଛି ବସୁଦେବ, ବସୁଦେବଙ୍କ ପୁତ୍ର ଆସିଲେ ବାସୁଦେବ ଭଗବାନ କୃଷ୍ଣ, ବସୁଦେବ କହିଲେ ଶୁଦ୍ଧ ସତ୍ୱ। ଶୁଦ୍ଧ ସତ୍ୱ ସ୍ତରକୁ ଯଦି ଜଣେ ଆମେ ଆସିଯିବା ତାହେଲେ ଆମେ ଭଗବାନଙ୍କୁ ପ୍ରାପ୍ତ ହୋଇଯିବା। ତେଣୁ ଏ କଥା ଶିବଜୀ କହିଲେ, ଦେଖ ତୁମର ପିତା ପିତାଙ୍କ ପାଖକୁ ନିମନ୍ତ୍ରଣ ନହେଲେ ମଧ୍ୟ ଆମେ ଯିବା, ଗୁରୁଙ୍କ ପାଖକୁ ନିମନ୍ତ୍ରଣ ନହେଲେ ମଧ୍ୟ ଆମେ ଯିବା, ଆଶ୍ରମକୁ ନିମନ୍ତ୍ରଣ ନହେଲେ ମଧ୍ୟ ଆମେ ଯିବା, କିନ୍ତୁ ତୁମର ପିତାଙ୍କ ପାଖକୁ ଯଦି ଆମେ ଯିବା, ତୁମ ପିତା ପୁଣି ଯେତେବେଳେ ଆମର କ'ଣ ମୋତେ ଇଏ କରିବେ, ଅପମାନ କରିବେ, ସେତେବେଳେ ତୁମେ ସହିପାରିବ ନାହିଁ। ତେଣୁ ଶ୍ରୀପତି ବାରଣ ସତ୍ୱେ ମଧ୍ୟ ସତୀ ଚାଲିଗଲେ, ଯଜ୍ଞକୁ ପଳେଇଗଲେ। ଏହା ପୂର୍ବରୁ ଗୋଟେ ଘଟଣା ହେଇଛି ଯେ ସତୀଦେବୀ ଯେତେବେଳେ ଭଗବାନ ରାମଚନ୍ଦ୍ର ଆସୁଛନ୍ତି, ଭଗବାନ ରାମଚନ୍ଦ୍ର ପୀଡ଼ା ଚାଲିଥିଲା ଚୈତ୍ୟ ଯୁଗର ଘଟଣା। ଚୈତ୍ୟ ଯୁଗରେ ଭଗବାନ ରାମଚନ୍ଦ୍ର ତାଙ୍କର ପତ୍ନୀ ପୁତ୍ର ହରଣ କରିଯାଇଛନ୍ତି ରାବଣ, ସେହି ସମୟରେ ସୀତାଙ୍କର ଅନ୍ୱେଷଣରେ ଭଗବାନ ଯାଉଛନ୍ତି। ଭଗବାନଙ୍କର ଜନ୍ମ କର୍ମ ଚମେ ଦିବ୍ୟ, ଭଗବାନ ସବୁ ହେଉଛି ଦିବ୍ୟ, ତାକୁ ଆମେ ବୁଝିପାରିବା ନାହିଁ। ଆମମାନଙ୍କ କଥା ଛାଡ଼ନ୍ତୁ, ସତୀ ଦେବୀ ବୁଝିପାରିବେ ନାହିଁ। ଶିବଜୀ ଯେତେବେଳେ ଆସୁଥିଲେ ସେହି ସମୟରେ ରାମ ଏବଂ ଲକ୍ଷ୍ମଣ ଭଗବାନ ଦୁଇ ଜଣ ଯାଉଛନ୍ତି, ରାମ କ୍ରନ୍ଦନ କରୁଛନ୍ତି, କ୍ରନ୍ଦନ କରୁଛନ୍ତି, ସୀତାଙ୍କର ଅନ୍ୱେଷଣରେ କ୍ରନ୍ଦନ କରୁଛନ୍ତି, ଏବଂ ବୃକ୍ଷ ଲତା ପଶୁ ପକ୍ଷୀ ସମସ୍ତଙ୍କୁ ପଚାରୁଛନ୍ତି, ମୋର ସୀତାଙ୍କୁ ଦେଖିଥିଲି ତୁମେ, ଏଭଳି କ୍ରନ୍ଦନ କରି ଆସୁଛନ୍ତି। ଶିବଜୀ ଯେତେବେଳେ ଦେଖିଲେ ଭଗବାନ ପ୍ରଣାମ କଲେ, ମୁଁ ସତୀ ପଚାରିଲେ ପ୍ରଭୁ କାହାକୁ ପ୍ରଣାମ କରୁଛନ୍ତି, ନା ଇଏ ମୋର ଭଗବାନ, ତୁମେ ଯଦି ପଚାରୁଥିଲ କିଏ ତୁମର ଆରାଧ୍ୟ ଦେବତା, ଇଏ ହେଉଛନ୍ତି ସେଇ ଆରାଧ୍ୟ ଦେବତା ଭଗବାନ ସେ ମୋର। ତେଣୁ ସତୀ ବୁଝିପାରିଲେ ନାହିଁ, କହିଲେ ଇଏ ଭଗବାନ, ନା ପତ୍ନୀଙ୍କ ବିରହରେ ଏଭଳି ଯାଉଛନ୍ତି, ପତ୍ନୀ କୁଆଡ଼େ ଗଲେ ଜାଣିନାହାନ୍ତି ଯେ ଭଗବାନ ସେ, ଯଦି ବା ସେ ଜାଣିଲେ ମଧ୍ୟ, ଯଦି ଜାଣିନାହାନ୍ତି ମଧ୍ୟ କିଏ ନେଇଗଲେ, ଯଦି ଏଇଭଳି ଭାବରେ କ'ଣ ପଶୁ ପଶୁପକ୍ଷୀ ବୃକ୍ଷ ଲତାମାନଙ୍କୁ ପଚାରିଲେ ସେ କ'ଣ ଉତ୍ତର ଦେବେ, ବିଶ୍ୱାସ କରିପାରିଲେ ନାହିଁ। ତେଣୁ ଶ୍ରୀପତି ଯେତେବେଳେ ଦେଖିଲେ ତାଙ୍କ ପତ୍ନୀ ବିଶ୍ୱାସ କରୁନାହାନ୍ତି, ସେ କହିଲେ ଠିକ୍ ଅଛି ତୁମେ ପରୀକ୍ଷା କରିବା, ଯଦି ପୂଜା କରିବା କଥା କର ପରୀକ୍ଷା। ତେଣୁ ସତୀଦେବୀ ଯେତେବେଳେ ଗଲେ ପରୀକ୍ଷା କରିବା ପାଇଁ, ସେ କ'ଣ କଲେ, ନିଜକୁ ସୀତା ରୂପରେ ପରିଣତ କରିଦେଲେ। ସତୀଦେବୀ ଅମ୍ବାନୀ ଏ ଉଦ୍ଭିଦ ଜଗତରେ ସେ ହେଉଛନ୍ତି କ'ଣ କ'ଣ ଯେ ସୃଷ୍ଟି ସ୍ଥିତି ପ୍ରଳୟ ସାଧନ, ସେ ତାଙ୍କ ସମୟ ଆସିବ ବର୍ତ୍ତମାନ, ଦଶହରା ପୂଜା ବହୁତ ଧୁମଧାମରେ ପାଳନ ହେବ, ଦୁର୍ଗା ଦେବୀ ସିଏ ସବୁକିଛି ତାଙ୍କର ଶକ୍ତି ରହିଛି। ତେଣୁ ନିଜର ଶରୀରକୁ ପରିବର୍ତ୍ତନ କରିଦେଲେ, ସୀତା ଦେବ ରୂପରେ ପରିଣତ ହୋଇଗଲେ। ତେଣୁ ଭଗବାନ ଯେଉଁ ଆସୁଛନ୍ତି ତାଙ୍କ ସାମ୍ନାରେ ଯାଇ ପହଞ୍ଚି ଯାଉଛନ୍ତି ସିଏ। ତେଣୁ ସେ ଭାବିଲେ ରାମଜୀ ଯଦି ଭଗବାନ ହେଇଥିଲେ ତାହେଲେ ମୁଁ ଜାଣିପାରିବେ, ଯଦି ଭଗବାନ ହେଇନଥିଲେ ତାହେଲେ ଜାଣିପାରିବେନି, ମୋ ପରୀକ୍ଷାରେ ମୁକ୍ତି ନହେଇଯିବି ବୋଲି ଭାବୁଥିଲେ। ତେଣୁ ଭଗବାନ କ'ଣ କଲେ, ତାଙ୍କୁ ପ୍ରଣାମ କଲେ, କହିଲେ ଦେବୀ ଆପଣଙ୍କର ଏକୁଟିଆ ବୁଲୁଛନ୍ତି, ଶିବଜୀ କାହାନ୍ତି। ତେଣୁ ସତୀଦେବୀଙ୍କର ହଲା ଖରାପ ହେଇଗଲା, କ'ଣ କରିବେ, ଭୁଲ ହେଇଗଲା, ଜାଣିପାରିଲେଣି, ସ୍ୱାମୀଙ୍କ କଥାକୁ ବିଶ୍ୱାସ କରିପାରିଲେ ନାହିଁ। ତେଣୁ ସେ ଫେରି ଆସିଲେ, ଆଉ କିଛି କଥା ନକି ଫେରି ଆସିଲେ। ଶିବଜୀ ପଚାରିଲେ କ'ଣ ହେଲା ସତୀ, ତୁମେ ପରୀକ୍ଷା କଲ, ନା ମୁଁ କ'ଣ ପରୀକ୍ଷା କରିବି, ଆପଣ ଯାହା କହୁଛନ୍ତି ତାହା ସତ୍ୟ, ଆଉ ମୁଁ କ'ଣ ପରୀକ୍ଷା କରିବି, ମୋର କ'ଣ ଶକ୍ତି ଅଛି, ଏଇଭଳି ଭାବରେ ମିଥ୍ୟା କହିଦେଲେ। କିନ୍ତୁ ଶିବଜୀ ଜାଣିପାରିଲେ, ଆଜି ସେ ନିଜ ଶରୀରକୁ ସୀତା ରୂପରେ ପରିଣତ କରିକି ଯାଇଥିଲେ, ତେଣୁ ସେ ଆଉ ତାଙ୍କୁ ପତ୍ନୀ ରୂପରେ ଗ୍ରହଣ କରିନଥିଲେ, ତାଙ୍କୁ ମା ରୂପରେ ଗ୍ରହଣ କରିଥିଲେ, ସୀତା ମା ରୂପରେ ଗ୍ରହଣ କରିଥିଲେ, ଏ ଘଟଣାଟି ହେଇଥିଲା। ସେଥିପାଇଁ ବର୍ତ୍ତମାନ ଯେଉଁ ହେଲା, ଯେତେବେଳେ ସତୀ ଗଲେ ସେ ଯକ୍ଷ ଯଜ୍ଞକୁ ଗଲେ, ପିତାଙ୍କର ଯଜ୍ଞକୁ, ସେ ଯଜ୍ଞରେ ସମସ୍ତଙ୍କ ପ୍ରତି ରହିଛି, ତାଙ୍କ ସ୍ଥାନ ରହିଛି, ଦେବତାମାନଙ୍କର ମୁନି ରହିଛି, ସମସ୍ତମାନଙ୍କ ସ୍ଥାନ ରହିଛି, କିନ୍ତୁ ଶିବଜୀଙ୍କ ସ୍ଥାନ ନାହିଁ। ତେଣୁ ସତୀଦେବୀଙ୍କର କ୍ରୋଧ ଆସିଲା, ତେଣୁ ସେ ବହୁତ ସୁନ୍ଦର କଥା କହିଛନ୍ତି, ଆମେ ସେଇଟା ଆଲୋଚନା କରିବା ନାହିଁ। ଯାହା ହଉ, ଏଇଭଳି ଭାବରେ ସତୀ ନିଜ ଶରୀରକୁ ତ୍ୟାଗ କରିଦେଲେ, ସେଇଠି ଶରୀରକୁ ତ୍ୟାଗ କରିଦେଲେ, ଧ୍ୟାନରେ ବସିଲେ, ଧ୍ୟାନରେ ବସି ନିଜ ଶରୀରରେ ଗୋଟେ ଅଗ୍ନି ପ୍ରକାଶ କଲେ, ଏବଂ ସେ ଶରୀର ଅଗ୍ନି ଦ୍ୱାରା ନିଜେ ଶରୀରକୁ ଜାଳିଦେଲେ। ତେଣୁ ଏକ ଶିବ ଜାଣିଲେ, ଏଭଳି ଭାବରେ ନାରଦ ଆସି ଖବର ଦେଇଦେଲେ, ଜାଣିଲେ ଶିବଜୀଙ୍କ କ୍ରୋଧ ଆସିଗଲା। ତେଣୁ ଶିବଜୀ କ୍ରୋଧରେ ଗୋଟେ କ'ଣ ଜଟା ଅଛି ନେଇ ପକେଇଦେଲେ, ଗୋଟେ ବାହାରିଲେ, ଗୋଟେ ଶକ୍ତି ବାହାରିଲେ, ଶିବ ଶକ୍ତି, ସେ ହେଉଛି ବୀରଭଦ୍ର। ତେଣୁ ବୀରଭଦ୍ରକୁ କହିଲେ, ଯାଅ ତୁମେ ସବୁ ଧ୍ୱଂସ କର, ସେ ଯଜ୍ଞକୁ ଯକ୍ଷକୁ ବିନାଶ କର, ଏଇଭଳି ଭାବରେ ଯେତେବେଳେ କହିଲେ, ବୀରଭଦ୍ର ଆସିଲେ। ଏହାଠୁ ଦେଖୁଛନ୍ତି ଏଇ ଯଜ୍ଞରେ ଯେତେବେଳେ ସତୀ ଯେତେବେଳେ ଆହୁତି ଦେଇଦେଲେ, କିଛି ସମୟ ପରେ ଦେଖିଲେ ଉତ୍ତର ଦିଗରୁ ମାନେ ଧୂଆଁଳିଆ ହେଇକି ବାହାରୁଛି, ଧୂଆଁଳିଆ ହେଇକି ଆସୁଛି, କ'ଣ ସବୁ ଏଇଟା ସେମାନେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ସେ ମନ୍ଦିର ସେମାନେ କି କ'ଣ ଏମିତି କ'ଣ କ'ଣ ଅସୁବିଧା କ'ଣ ହେଲା ଏଭଳି କାହିଁକି ଧୂଆଁଭଳି ହେଇ ବାହାରୁଛି। ସାଙ୍ଗରେ ବୀରଭଦ୍ର ତାଙ୍କ ସୈନ୍ୟମାନଙ୍କ ସହିତ ଆସି ପହଞ୍ଚିଗଲେ ଏବଂ ଦକ୍ଷଙ୍କୁ ହତ୍ୟା କରିଦେଲେ। ଦକ୍ଷଙ୍କୁ ଯେତେ ହତ୍ୟା କରନ୍ତୁ ତାଙ୍କର ସ୍ଥିର କଟୁ ନଥିଲା, କାହିଁକିନା ସେ ଯଜ୍ଞରେ ରହିଛନ୍ତି, ଯଜ୍ଞ ପ୍ରଦାନ କରିବା ପାଇଁ ବ୍ରତ ନେଇଛନ୍ତି। ତେଣୁ ଯଜ୍ଞରେ ଯେଉଁ ବଳି ଦିଆଯିବ, ଯେଉଁ ପଶୁକୁ ଯେଉଁ ବଳି ଦେବା ପାଇଁ ଯେଉଁ ଅସ୍ତ୍ର ଥିଲା, ସେଇ ଅସ୍ତ୍ରରେ ଯେପରି ତାଙ୍କୁ ହତ୍ୟା କଲେ ତାଙ୍କ ସ୍ଥିର କ୍ଷେଦ ହେଲା। ଏଇଭଳି ଭାବରେ ଯେଉଁମାନେ ଶିବଜୀଙ୍କୁ ଅପମାନ କରିଥିଲେ ତାଙ୍କୁ ସବୁ ବୀରଭଦ୍ର ତାଙ୍କ ପ୍ରତି ପ୍ରତିଶୋଧ ନେଲେ। ଏଇଭଳି ଭାବରେ ଯେତେବେଳେ ହେଇଗଲା ଘଟଣା ହେଇଗଲା, ତା'ପରେ ସବୁ ମୁନି ସେମାନେ ଦେବତାମାନେ ସବୁ ହାହାକାର କରି ପକାଇଲେ ଏବଂ ବ୍ରହ୍ମା ଆସି ପହଞ୍ଚିଗଲେ। ସମସ୍ତେ ଆସି ପହଞ୍ଚିଗଲେ ଶିବଜୀଙ୍କର କୈଳାସ ପର୍ବତକୁ ଯାଇଛନ୍ତି। ଶ୍ରୀମଦ ଭାଗବତ ଚତୁର୍ଥ ସ୍କନ୍ଧରେ ଏହି କର୍ଣ୍ଣା କୈଳାସ ପର୍ବତରେ ବର୍ଣ୍ଣନା କରାଯାଇଛି କେତେ ସୁନ୍ଦର ସ୍ଥାନ ରହିଛି। ଗୋଟିଏ ବଟବୃକ୍ଷ ରହିଛି ଯେଉଁଟାର ବିସ୍ତାର ହେଉଛି 100 ଯୋଜନ ଏବଂ ଉଚ୍ଚତା ହେଉଛି 75 ଯୋଜନ। 100 ଯୋଜନ ମାଇଲ୍ କହିଲେ କେତେ, 800 କିଲୋମିଟର, 800 ମାଇଲ୍, 1200 କିଲୋମିଟର ହେଉଛି ତା'ର ଉଚ୍ଚତା ଏ ବିସ୍ତାର। ଏବଂ ନିର୍ଣ୍ଣିତ ତାପ ବଢ଼ିଛି, କୌଣସି ଗୋଟେ ପକ୍ଷୀର ବସା ମଧ୍ୟ ସେଠି ନାହିଁ, ତାପ ବଢ଼ିଛି, ଏୟାର କଣ୍ଡିସନ ସେଇଟା। ସେଇଠି ଶିବଜୀ ସବୁ ଭଗବାନଙ୍କ ନାମ କରନ୍ତି, ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଶ୍ରୀରାମ ଜୟ ରାମ ପହଞ୍ଚିଗଲେ। ଶିବଜୀଙ୍କ ସ୍ତୁତି କରିଛନ୍ତି ସବୁ। ତେଣୁ ଶିବଜୀ କହିଲେ ଯେ ମୁଁ ପ୍ରକୃତରେ ତାଙ୍କ ପାଇଁ ଖାଲି କିଛି ଦଣ୍ଡ ପ୍ରଦାନ ବିଧାନ କରିଥିଲି, ବୈଷ୍ଣବ ଅପରାଧ କିଛି ଭୟଙ୍କର ସେଟାକୁ ଲୋକମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ସେ ବ୍ୟବସ୍ଥା କରାଯାଇଥିଲା। ତେଣୁ ତାଙ୍କର ମସ୍ତକଟି ପକାଇ ଦେଇଥିଲେ ଯଜ୍ଞରେ, ଧ୍ୱଂସ ହେଇଯାଇଥିଲା, ଜଳିଯାଇଥିଲା, ନଥିଲା ମସ୍ତକ। ତେଣୁ ଗୋଟେ ଛାଗ ମସ୍ତକ ତା ମସ୍ତକରେ ରହିବା ପାଇଁ କୁହାଗଲା, ଶିରରେ ଛାଗର ମସ୍ତକ, ଗୋଟେ ଛେଳିର ମସ୍ତକ ଲଗାଇବା ପାଇଁ କହିଥିଲେ। ତେଣୁ ଏଇଭଳି ଭାବରେ ସମସ୍ତଙ୍କର ସବୁ ଠିକ୍ଠାକ୍ ହେଇଗଲା, କିନ୍ତୁ ଦକ୍ଷଙ୍କର ଆଉ ତାଙ୍କର ମସ୍ତକ ରହିଲା ନାହିଁ, ଗୋଟେ ଛେଳିର ମସ୍ତକ ପ୍ରାପ୍ତ ହେଉଛି। ତେଣୁ ଯୁଆଡ଼େ ଯାଉଥିଲେ ସମସ୍ତେ କହିଲେ ଏ ଶିବଜୀଙ୍କୁ ଅପରାଧ କରିଥିବାରୁ ଛେଳିର ମସ୍ତକ ପ୍ରାପ୍ତ ହେଇଛନ୍ତି। ପ୍ରଜାପତି ସିଏ ଦକ୍ଷ, ପ୍ରଜାପତି ସିଏ ଭଗବାନ ଜଣେ ବିଭୂତି, ଦକ୍ଷ ଭଗବାନ ଜଣେ ବିଭୂତି ବୋଲି କୁହାଯାଏ। କିନ୍ତୁ ସେଇଥିପାଇଁ ସେ ଶରୀରକୁ ତ୍ୟାଗ କରି ପ୍ରଚେତାମାନଙ୍କ ପୁତ୍ର ହେଇକି ଆସିଲେ। ସେ ପ୍ରଚେତାଙ୍କ ପୁତ୍ର, ତାଙ୍କ ବିଷୟରେ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯିବ। ପୁଣି ସେ 10,000 ପୁତ୍ର ସନ୍ତାନ ସୃଷ୍ଟି କରିବେ, ତାଙ୍କ ନାମ ହେବ ହର୍ଯ୍ୟଶ୍ୱ। ସେ ନାରଦମାନେ ତାଙ୍କୁ ସବୁ ପୁଣି ସନ୍ନ୍ୟାସ କରିଦେବେ। ତାପରେ ପୁଣି 1,000 ପୁତ୍ର ସନ୍ତାନ ଦାନ କରିବେ, ଯାହାଙ୍କ ନାମ ହେବ ବହୁଳାଶ୍ୱ, ତାଙ୍କୁ ମଧ୍ୟ ସେ ସନ୍ନ୍ୟାସ କରିଦେବେ। ସେଥିପାଇଁ ନାରଦମାନଙ୍କ ପ୍ରତି ମଧ୍ୟ ସେ ତାଙ୍କୁ ଅଭିଶାପ ଦେବେ। ସେ ବ୍ରହ୍ମ ଯେଉଁ ରହିଛି ବୈଷ୍ଣବ ଅପରାଧର ଫଳ ଏତେ ସହଜରେ ମାନେ ବହୁତ ପରିଣାମ ତା'ର ବହୁତ ଭୟଙ୍କର ରହିଛି। ସେଟା ତ୍ୟାଗ କଲେ ମଧ୍ୟ ସେଇ ବୈଷ୍ଣବ ଅପରାଧ ଫଳ ରହିଛି। ନାରଦମୁନି ପୁଣି ଅଭିଶାପ ଦେଲେ। ତାପରେ 60 କନ୍ୟା ସୃଷ୍ଟି କରିଛନ୍ତି, 13 ଜଣ ବିବାହ କରିଥିଲେ କଶ୍ୟପଙ୍କୁ, ଆଉ 4 ଜଣ ମଧ୍ୟ କଶ୍ୟପଙ୍କୁ ବିବାହ କରିଥିଲେ, ସେ କଥା ଆସିବ। ତେବେ ଏଇ ଯେଉଁ ପ୍ରଚେତା ଯିଏକି ପ୍ରାଚୀନ ବରିଙ୍କ ପୁତ୍ର, ଏମାନେ ଯେତେବେଳେ ପ୍ରାଚୀନ ବରି ଯେତେବେଳେ ପ୍ରଚେତାମାନଙ୍କୁ ସୃଷ୍ଟି କଲା ପରେ ସେ ଯେତେବେଳେ ତାଙ୍କୁ କହିଲେ ତୁମେ ପ୍ରଜା ସୃଷ୍ଟି କର, ସୃଷ୍ଟିର ଆରମ୍ଭରେ ପ୍ରଜାର ଆବଶ୍ୟକତା ରଖିଲା, ପ୍ରଜା ସୃଷ୍ଟି କରିବା ପାଇଁ ସେଥିରୁ କହିଥିଲେ ପ୍ରାଚୀନ ବରିଙ୍କ ପୁତ୍ରମାନେ ପ୍ରଚେତା, ଏମାନେ ଗୋଟେ ଯାଇ ନାରାୟଣ ସ୍ୱରରେ ସେଠି ଯାଇଥିଲେ ଏବଂ ସେଇଠି ଯେତେବେଳେ ଯାଇ ପହଞ୍ଚୁଛନ୍ତି କ'ଣ ତପସ୍ୟା କରିବା ପାଇଁ, ସେଠି ଶିବଜୀ ଆସି ଉପସ୍ଥିତ ହେଇଗଲେ। ଶିବଜୀ ତାଙ୍କୁ ଗୋଟେ କହିଛନ୍ତି, ଜ୍ଞାନ ଦେଇଛନ୍ତି, ରୁଦ୍ରଗୀତା ବୋଲି କୁହାଯାଏ, ରୁଦ୍ରଗୀତା। ସେ ରୁଦ୍ରଗୀତା ପାଠ କରି ସେ ଭଗବାନ ପ୍ରାପ୍ତ ହେଇଗଲେ। ତେଣୁ ଯେତେବେଳେ ଭଗବାନ ଆସି ପହଞ୍ଚିଗଲେ ସେତେବେଳେ ଭଗବାନ ଏକଥା କହୁଛନ୍ତି, ଭଗବାନ ପଚାରିଲେ ପ୍ରଚେତାମନୁ କ'ଣ ତୁମେ ବର ଚାହୁଁଛ? ତେଣୁ ସେ କହିଲେ, ପ୍ରଭୁ ତୁଳିଆମ ଲବେନାପି ନ ସ୍ୱର୍ଗମ ନ ପୁନର୍ଭବମ ଭଗବତ ସଙ୍ଗୀତ ସଙ୍କେଶ ମର୍ଯ୍ୟାନା କ୍ଷମତା ଶିଷ। ଏ ଶ୍ଳୋକଟି ଭାଗବତ ଦୁଇଥର କୁହାଯାଇଛି। ପ୍ରଥମ ସ୍କନ୍ଧ 19 ଅଧ୍ୟାୟରେ ସ୍ୱର୍ଣ୍ଣକାତି ଋଷିମାନେ କହିଛନ୍ତି ଏବଂ ଚତୁର୍ଥ ସ୍କନ୍ଧରେ ଏ ପ୍ରଚେତାମାନେ ମଧ୍ୟ କହିଛନ୍ତି। ଏ ସତ୍ସଙ୍ଗ ଯେଉଁ ଆମେ ଆଜି ଏଠି ବସି ସତ୍ସଙ୍ଗ କରୁଛେ, ଭଗବାନ କଥା କହୁଛେ, ଆଉ ଗୋଟିଏ ଲବ, ଲବ ମାନେ ଅତି ଖୁବ କ୍ଷୁଦ୍ର ସମୟ, ଅଳ୍ପ ସମୟ, ସେକେଣ୍ଡରୁ ମଧ୍ୟ ଆହୁରି ଅଳ୍ପ ଭାଗ ସମୟ, ଏତିକି ସହିତ ସ୍ୱର୍ଗ ମଧ୍ୟ ସମାନ ହୋଇପାରିବ ନାହିଁ, ଏମିତିକି ମୁକ୍ତି ମଧ୍ୟ ସମାନ ହୋଇପାରିବ ନାହିଁ। କିଛି ସମୟ ଏଇ ସତ୍ସଙ୍ଗର ମହିମା ଏଭଳି ଭାବରେ ରହିଛି। ତେଣୁ ମର୍ତ୍ତ୍ୟାନା କିମୁଦା ଅଛି, ସେ ମର୍ତ୍ତ୍ୟ ଜଗତରେ ଭୌତିକ ଜଗତରେ ଜଣେ ଜନ୍ମ ହେଇଛି ମାନେ ଜନ୍ମ ମୃତ୍ୟୁ ଚକ୍ରରେ ଘୁରି ବୁଲୁଛି, ଜନ୍ମ ମୃତ୍ୟୁ ଚକ୍ରରୁ ଉଦ୍ଧାର ପାଇବା ପାଇଁ ଏଇ ସତ୍ସଙ୍ଗ ଛଡ଼ା ଅନ୍ୟ କିଛି ଅଧିକ ଆଶିଷ ନାହିଁ ଭୌତିକ ଜଗତରେ। ତେଣୁ ଏଇଭଳି ଭାବରେ କହିଲେ ଭଗବାନ ତାଙ୍କୁ ଏଇ କଥାଟି କହିଛନ୍ତି ସେଇଠି। ଗୃହେଶୁ ଆବିଶତାମ ଚାବି, ଆମେ ସବୁ ଗୃହ ଭିତରେ ରହିଛେ, ଗୃହସ୍ଥ ସବୁ ଆମେ ଗୃହରେ ଆମର ବିଭିନ୍ନ କାର୍ଯ୍ୟ ରହିଛି, ବିଭିନ୍ନ କାର୍ଯ୍ୟ କରୁଛେ, କିନ୍ତୁ ଗୃହେଶୁ ଆବିଶତାମ, ଆବିଶ କହିଲେ ଆବେଶ ରହିଛି, ଆମର ବିଭିନ୍ନ ପ୍ରକାର କର୍ମ ରହିଛି, ବିଭିନ୍ନ ପ୍ରକାର ଆବେଶ ରହିଛି, କର୍ମ କରୁଛେ, କେମିତି ଅଧିକ ରୋଜଗାର କରିବା, ଏସବୁ ବିଭିନ୍ନ ପ୍ରକାର ରହିଛି କଥା। ଗୃହେଶୁ ଆବିଶତାମ କୁଶାନ କୁଶଳ କର୍ମଣା, କିନ୍ତୁ ଯେଉଁମାନେ କୁଶଳ କର୍ମୀ ସମସ୍ତେ କର୍ମ କରୁଛନ୍ତି, କୁଶଳ କର୍ମୀ କିଏ? ନା ମତ ବାର୍ତ୍ତା ଜାତ ଯାମାନ, ଭଗବାନଙ୍କର ବାର୍ତ୍ତାରେ ଭଗବାନ କଥାରେ ସମୟ ଯେଉଁମାନେ ବିତାନ୍ତି, ମତ ବାର୍ତ୍ତା ଜାତ ଯାମାନ ନ ବନ୍ଧାୟ ଗୃହମତା, ସେ ଗୃହରେ ଥିଲେ ମଧ୍ୟ ଗୃହ ବନ୍ଧନରୁ ସେ ଉର୍ଦ୍ଧରେ ମୁକ୍ତ ପୁରୁଷ ସିଏ। ଏଇ ଗୃହସ୍ଥ ବିଷୟରେ ବହୁତ କଥା ରହିଛି। ତେଣୁ ଇଏ ଆମର ଗୃହସ୍ଥ ଆଶ୍ରମ ସବୁ ଭିତରେ ମଧ୍ୟ ଭଗବାନ କହିଲେ, ସ୍ୱକର୍ମଣା ତମ ବ୍ୟକ୍ଷ ସିଦ୍ଧି ବିନ୍ଦତି ମାନବ, ଆମେ ଯେଉଁ କର୍ମ କରୁଛେ, ଯତ୍ କରୋଛି ଯତ୍ ଅଶ୍ନାସି ଯତ୍ ଜୁହୋସି ତଦାସି ଯତ୍ ଯତ୍ ତପସ୍ୱସି ସୌନ୍ଦର୍ଯ୍ୟ ତତ୍ ତୁଲୁଷ୍ୱ ମଦର୍ପଣମ, ସବୁକିଛି ଭଗବାନଙ୍କୁ ଅର୍ପଣ କରିବାର ଅଛି, ତାହେଲେ ଆମେ କର୍ମ ବନ୍ଧନ ମୁକ୍ତ ହୋଇପାରିବା, ଏ ଜନ୍ମମୃତ୍ୟୁ ଚକ୍ରରୁ ଉଦ୍ଧାର ହୋଇପାରିବା। ଆମେ ଯାହା କରୁଛେ ଆଜି, ଇଏ ଗୋଢ଼ାମ କରୁଛନ୍ତି ଏଠି ଗୃହ ପ୍ରବେଶ କଲେ, ଭଗବାନଙ୍କର ନାମ କରାଗଲା, ଯଜ୍ଞ କରାଗଲା, ଭଗବାନ କଥା କୁହାଗଲା, ଭଗବାନଙ୍କୁ କର୍ମ ଅର୍ପଣ କରାଯାଉଛି, କର୍ମ ଅର୍ପଣ ଏ ସମସ୍ତଙ୍କ ପାଇଁ ଏଇଟା ରହିଛି। ପୁରୁଷ ମଦର୍ପଣ, ଆମେ ଯାହା ଖାଦ୍ୟ ଗ୍ରହଣ କରୁଛେ ବର୍ତ୍ତମାନ ପ୍ରସାଦ ପାଇବା, ତେଣୁ ପ୍ରସାଦ ଯଦି ପାଇବା ସେ ପ୍ରସାଦ ମଧ୍ୟ ଭଗବାନଙ୍କୁ ଅର୍ପଣ କରାଯାଉଛି, ଯଦି ଭଗବାନଙ୍କୁ ଅର୍ପଣ ନ କରାଯିବ ତାହେଲେ ସେମାନେ କେବଳ ପାପ ହିଁ ଅର୍ପଣ କରିବେ। ଭଗବତ୍ୟାରେ ଭଗବାନ କହିଲେ, ଯଜ୍ଞ ଶିଷ୍ଟା ଆସନ ସନ୍ତୁ ଉଚ୍ଚନ୍ତି ସର୍ବପିଢ଼ି ସେଇ ଭୁଞ୍ଜନ ଯେତିକି ଅଗମ ପାବା ଦେଇ ପାରୁଛନ୍ତି ଆତ୍ମ କାରଣାତ, ଯଦି ଆମେ ଭଗବାନଙ୍କୁ ଅର୍ପଣ ନ କରି ଖାଦ୍ୟ ଗ୍ରହଣ କରିବା ତାହେଲେ ପାପ ହିଁ ଅର୍ପଣ କରିବା, ତାର ଫଳ ଭୋଗ କରିବାକୁ ପଡ଼ିବ। ତେଣୁ ସବୁ କାର୍ଯ୍ୟ ନିର୍ବନ୍ଧ କୃଷ୍ଣ ସମ୍ବନ୍ଧୀୟ ଯୁକ୍ତ ବୈରାଗ୍ୟ ମୃତ୍ୟୁ ଦେଇ ସେଇଟା କୁହାଯାଉଛି। ଯେଉଁ ଭକ୍ତ ସମ୍ବନ୍ଧ ସନ୍ଦେଶ କଥା କୁହାଯାଇଛି ଯେ ଅନାସକ୍ତ ବିଷୟ, ସବୁ ଆମେ ବିଷୟରେ ରହିଛେ, ବିଷୟ କାର୍ଯ୍ୟ ବିଷୟ ଉପଭୋଗ କରୁଛେ, କିନ୍ତୁ ଅନାସକ୍ତ ଭାବରେ ସେଟା କରିବାକୁ ପଡ଼ିବ, ଯଥା ଉପଯୁକ୍ତ କେମିତି କରିବା? ନା ନିର୍ବନ୍ଧ କୃଷ୍ଣ ସମ୍ବନ୍ଧରେ ଯୁକ୍ତ ବୈରାଗ ମଧ୍ୟ ଭଗବାନଙ୍କ ସହିତ ଯୁକ୍ତ ହୋଇଗଲେ ସେଟା ଯୁକ୍ତ ବୈରାଗ କୁହାଯିବ। ଆମେ ଗୃହସ୍ଥ ଆଶ୍ରମ ରହିଛେ, ସନ୍ନ୍ୟାସ ବା ବାନପ୍ରସ୍ଥ ବ୍ରହ୍ମଚାରୀ ମାନଙ୍କୁ ବୈରାଗ୍ୟ ଆଶ୍ରମ ରହିଛନ୍ତି, କିନ୍ତୁ ଆମେ ଗୃହସ୍ଥ ଆଶ୍ରମ ରହିଲେ ମଧ୍ୟ ଆମେ ଯଦି ଏଇଭଳି ଭାବରେ ଜୀବନଯାପନ କରିବା ତାହେଲେ ସେଇଟା ଯୁକ୍ତ ବୈରାଗ୍ୟରେ ଯିବ। ତେଣୁ ଆମେ ଯାହା କରିବା ଭଗବାନଙ୍କୁ ଅର୍ପଣ କରିବା, ସମସ୍ତେ କିଛି କର୍ମ କରୁଛନ୍ତି, ସମସ୍ତେ କିଛି ରୋଜଗାର କରୁଛନ୍ତି, କିଛି ପରିମାଣ ଭଗବାନଙ୍କୁ କିଛି ଦାନ କରିବା, ଭଗବାନଙ୍କର ଭଗବାନ ଭକ୍ତମାନ ପାଇଁ, ଭଗବାନ ପାଇଁ, ଭଗବାନ ସେବା ପାଇଁ କିଛି ଦାନ କରିବା, ଘରେ ମଧ୍ୟ ଭଗବାନଙ୍କୁ ପୂଜା ଆରାଧନା କରିବା, ମନ୍ଦିର ଯେଉଁ ରହିଛି ମନ୍ଦିର ଯେଉଁଭଳି ଭାବରେ କାର୍ଯ୍ୟକ୍ରମ ଆମ ମଧ୍ୟ ଏଇ ଗୋଟେ ମନ୍ଦିର ହୋଇଯିବ, ପୃଥିବୀରେ ଆଚରିତ ନଗରାଜି ଗ୍ରାମ ସର୍ବତ୍ର ପ୍ରଚାର ହୋଇ ମୋ ନାମ, ସବୁଠାରେ ଭଗବାନଙ୍କ ନାମ ପୂଜା ହେବ, କଳିଯୁଗରେ ନିଶ୍ଚିତ ଭାବରେ ଭଗବାନଙ୍କ ଆରାଧନା ବହୁତ ସହଜ ହୋଇଯାଇଛି, ସହଜ କରିଦେଇଛନ୍ତି। ପଳିତୋଷ ନିଜର ଆରାଧନା ଆସ୍ତି ହିଁ ଏକ ମହାନ ଗୁଣ, କୀର୍ତ୍ତନା ଦେବ କୃଷ୍ଣ ସହ ମୁକ୍ତ ସଂଘ ପରମ୍ପରେ ଭାଗବତ ଦ୍ୱାଦଶ ସ୍କନ୍ଧରେ ଯେତେବେଳେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜଙ୍କୁ ଏ କଳି ଦୋଷ, କଳିର କେତେ ପ୍ରକାର ଅସୁବିଧା ରହିଛି, ଗୋଟେ ସମୁଦ୍ର ଭଳି ରହିଛି ଦୋଷ, ତେଣୁ ପରୀକ୍ଷିତ ମହାରାଜ ଭୟଭୀତ ହୋଇଯାଇଛନ୍ତି, କଳିରେ ଏତେ ସବୁ ଦୋଷ ରହିଛି, ଲୋକମାନେ କେମିତି ଉଦ୍ଧାର ହେବେ କଳିର ଦୋଷରୁ, ତେଣୁ ସେ ପଚାରୁଛନ୍ତି ପ୍ରଭୁ କ'ଣ ଉପାୟ ଅଛି କଳିର ଦୋଷରୁ ମୁକ୍ତ ହେବା ପାଇଁ, ନା ଅଛି ଉପାୟ, ନା କ'ଣ ପ୍ରଭୁ ସେଇଟା, ନା କଳିର ଦୋଷ ନିଜେ ରାହାଜନ ଦ୍ୱାଦଶ ତୃତୀୟ ଅଧ୍ୟାୟରେ ସବୁଠି ଅଛନ୍ତି, କଳିର ଯଦି ଦୋଷ ଗୋଟେ ସମୁଦ୍ର ଭଳି ରହିଛି କିନ୍ତୁ ସବୁଠାରୁ ଗୋଟେ ବଢ଼ିଆ ଗୁଣ ଅଛି, ନା କ'ଣ ସେଇଟା, ନା କୀର୍ତ୍ତନାଦେବ କୃଷ୍ଣସ୍ୟ, ଭଗବାନଙ୍କ ନାମ କୀର୍ତ୍ତନ ମାଧ୍ୟମରେ, କୃଷ୍ଣଙ୍କର ନାମ କୀର୍ତ୍ତନ ମାଧ୍ୟମରେ ମୁକ୍ତ ସଂଘ ଭଗବତ ଧାମ ପ୍ରାପ୍ତ ହୋଇଯିବା, କଳି କଳିର ଦୋଷରୁ ମୁକ୍ତ ହୋଇ କାହିଁକି ମୁକ୍ତ ହେବା, ତା ନୁହଁ ଭଗବତ ଧାମ ପ୍ରାପ୍ତ ହେବା।
हरे कृष्णा 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 हरे 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 राम राम हरे हरे।
तेणु ए गृहरे भक्त मैंने गृहरे रही से महाप्रभु आम देखा महाप्रभु अधिकांश गृहस्थ भक्त थे गृहस्थ भक्त थे भक्त मैंने पचारे शिष्य मैंने भक्त मैंने पचारे महाप्रभु प्रभु ଆମେ କେମିତି ଆମେ ଜୀବନଯାପନ କରି ଆମେ ଗୃହସ୍ଥ ରହିଛୁ, ଆମର କ'ଣ କର୍ତ୍ତବ୍ୟ, ସେ ପଚାରିଛନ୍ତି ପ୍ରଶ୍ନ। ସବୁ ବର୍ଷ ଆସନ୍ତି ରଥଯାତ୍ରାକୁ, ଚାରି ମାସ ଏଠି ରହନ୍ତି ଚାତୁର୍ମାସ୍ୟ, ବର୍ତ୍ତମାନ ଚାତୁର୍ମାସ ଚାଲିଛନ୍ତି, ଏହି ମାସ ରହିକି ତା'ପରେ ଯାଆନ୍ତି, ଯିବା ଆସିବା ପାଇଁ ଦୁଇ ଦୁଇ ମାସ ଚାରି ମାସ ପଳାଏ, ଯଦି ଗୋଟେ ଗୋଟେ ମାସ ଦୁଇ ମାସ ଚାଲିଯାଏ, ଛଅ ମାସ ଏଇଭଳି ଭାବରେ ଚାଲିଯାଏ, ଛଅ ମାସ ଗୃହରେ ରୁହନ୍ତି ସେମାନେ। ତେଣୁ ମହାପ୍ରଭୁ ତାଙ୍କୁ କହିଲେ ହରେ କୃଷ୍ଣ
Krishna Krishna Hare 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 Rama Hare Rama 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 Hare Hare Krishna Hare Krishna Krishna Hare 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 Rama Hare Rama
କୁଶଳ କର୍ମୀ, କୁଶଳ ଗୃହସ୍ଥ ସିଏ, ତେଣୁ ସେ ଗୃହ ବନ୍ଧନରେ ସେ ରହିବେ ନାହିଁ। ଏଭଳି ଭାବରେ ଆଜି ଯେଉଁ ଗୃହ ପ୍ରବେଶରେ ଆମର କଥାକୁ ଏଭଳି ଭାବରେ କଥା କହିଲେ, କିଛି କଥା କହିଲେ, ତେଣୁ ଆମ କଥାକୁ ବିଶ୍ରାମ ଦେବାକୁ ପଚାରିବା, କାହାର କିଛି ପ୍ରଶ୍ନ ରହିଛି, କାହାର କିଛି ସମୟ ରହିଛି, ମୋ ସମୟ ହେଇଯାଇଛି,
ପଚାରନ୍ତୁ କ'ଣ ଅଛି, ସଂଖ୍ୟା କିଛି ଦାମ ଅଛି ମନରେ ପଚାରନ୍ତୁ।
ଶିବଜୀ କହିଛନ୍ତି ଏ ଗୀତକୁ ଯେଉଁମାନେ ପାଠ କରିବେ ସେମାନେ ଭଗବାନ ପ୍ରାପ୍ତ ହେବେ। ଚତୁର୍ଥ ସ୍କନ୍ଦ ଯେତେବେଳେ ଏମାନେ ଯାଇଛନ୍ତି, ପ୍ରସେତା ମାନେ ଯାଇଛନ୍ତି, ସେ ଶ୍ଳୋକଟି ସେ ସବୁ କହିଛନ୍ତି, ରୁଦ୍ର ଗୀତା ସବୁ କୁହାଯାଇ ସେଠି ତାଙ୍କୁ ସେ କହିଛନ୍ତି।
ଚତୁର୍ଦ୍ଦଶମ ଚାଳିଶ ଅଧ୍ୟାୟରେ ରୁଦ୍ର ରୁଦ୍ର କୁହାଯାଇଛି ସ୍ୱଧର୍ମନିଷ୍ଠ ସଦଜନ୍ମିକୁମାନ ବିରିଚିତା ମେଟି ତଥା ପରଙ୍ଗିମାନ ଅଭ୍ୟାକୃତ ଭାଗବତ ଅତ ବୈଷ୍ଣବଂ ପଦଂ ଯଥାହଂ ବିବୁଧା କଳା ତେ ଏ ରୁଦ୍ରଗୀତା ଏ ରୁଦ୍ରଗୀତକୁ ଯେମିତି ଭଗବାନ କହିଲେ ଅର୍ଜୁନଙ୍କୁ ଭଗବଗୀତା ସେଭଳି ଭାବେ ରୁଦ୍ର କହିଛନ୍ତି ପଚେତାମାନେ କହିଛନ୍ତି ରୁଦ୍ରଗୀତା ବୋଲି କୁହାଯାଏ ଯେଉଁମାନେ ରୁଦ୍ରଗୀତ ପାଠ କରିବେ ସେମାନେ ଭଗବାନ ପ୍ରାପ୍ତ ହେବେ ବହୁତ ସହଜରେ ପ୍ରାପ୍ତ ହେଇଯାଇପାରିବେ ଦଶମ ଚାଳିଶ ଅଧ୍ୟାୟରେ ରୁଦ୍ରଗୀତା ରହିଛି ବିଶ୍ରାମ ଦେବା ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀ ଗୋପାଳ କି ଜୟ ଶ୍ରୀ ଗୁରୁଦେବ କି ସମ୍ୟକ ଗୌରଭକ୍ତ କି ଦାୟୀ ଗୋ ବ୍ରହ୍ମାନନ୍ଦେ ଘର ପାଖ ଏଇଟା